ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ୱଷ୍ଟ କଲେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। କେରଳ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି। ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀଠାରେ ପହଞ୍ଚବେ ଭିଏତନାମ ପ୍ରଧାନମନ୍ତ୍ରୀ। ଏବଂ ଚଳିତ ଶୃଙ୍ଖଳାର ତୃତୀୟ T20ରେ ଆଜି ସନ୍ଧ୍ୟାରେ ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ଏହାକୁ 4.5%ରୁ ନିମ୍ନ ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ଲୋକସଭାରେ ଆଜି ବଜେଟ୍ ସଂକ୍ରାନ୍ତ ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି କୋଭିଡ୍ ମହାମାରୀ ପରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଛି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଅର୍ଥନୈତିକ ପ୍ରଗତି ହାସଲ ଦିଗରେ ବିଭିନ୍ନ ବର୍ଗର ସହଯୋଗକୁ ମଧ୍ୟ ଅର୍ଥମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଗତ 3 ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ପ୍ରଗତି ହାସଲ କରିଛି ବୋଲି ସେ ସୂଚନା ଦେଇଛନ୍ତି। ଲୋକସଭାରେ ଆଜି 2024-25 ସାଧାରଣ ବଜେଟ୍ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେପିର ଦେବେନ୍ଦ୍ର ସିଂ କହିଥିଲେ ଏହି ବଜେଟ୍ ଦେଶକୁ ସମାବେଶୀ ଅଭିବୃଦ୍ଧି ଦିଗରେ ଆଗେଇ ନେବ। କେନ୍ଦ୍ର ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ତଦନୁଯାୟୀ କେନ୍ଦ୍ର ବଜେଟ୍ରେ କୃଷିକ୍ଷେତ୍ରକୁ ପ୍ରମୁଖ ଆବଶ୍ଚନ କରାଯାଇଛି। ବଜେଟ୍ ସପକ୍ଷରେ ରାମବିଳାସଙ୍କ ଏଲ୍ଜେପିର ରାଜେଶ ବର୍ମା କହିଥିଲେ ଏହି ବଜେଟ୍ ମାଧ୍ୟମରେ ଯୁବକ, ମହିଳା, ଗରିବ ଓ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ କହିଥିଲେ ଚଳିତ ବର୍ଷର ବଜେଟ୍ ବେକାରୀ ଏବଂ ଗ୍ରାମାଞ୍ଚଳର ବିକାଶ ବିଷୟରେ ନୀରବ ରହିଛି। ଉତ୍ତରପ୍ରଦେଶରେ କୌଣସି ପ୍ରକଳ୍ପ ପାଇଁ ବଡ଼ ଘୋଷଣା କରାଯାଇ ନାହିଁ। ଶ୍ରୀ ଯାଦବ କହିଥିଲେ ବଜେଟ୍ରେ ବିତ୍ତୀୟ ନିଅଣ୍ଟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହାକୁ ନିୟନ୍ତ୍ରଣ କରିବା ଲାଗି କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ଏଥିସହିତ ଦେଶରେ ରପ୍ତାନୀରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। କଂଗ୍ରେସର ସପ୍ତଗିରି ଶଙ୍କର ଉଲ୍ଲାକା କହିଥିଲେ ଚଳିତ କେନ୍ଦ୍ର ବଜେଟ୍ ଅତ୍ୟନ୍ତ ଦୁର୍ବଳ। ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ସହାୟତା ଦିଆଯାଇଛି, ହେଲେ ଏଥିରେ ତାଙ୍କର କୌଣସି ଆପତ୍ତି ନଥିଲେ ମଧ୍ୟ ଓଡ଼ିଶା ପ୍ରତି ବଜେଟ୍ରେ ଯତ୍ନ ନିଆଯିବା ଉଚିତ ଥିଲା ବୋଲି ସେ କହିଥିଲେ। ରାଜ୍ୟସଭାରେ ଆଜି ବଜେଟ୍ ଆଲୋଚନାରେ ଅଂଶଗ୍ରହଣ କରି ଏନ୍ସିପିର ପ୍ରଫୁଲ୍ଲ ପଟେଲ କହିଥିଲେ ସରକାର ଆର୍ଥିକ ଶୃଙ୍ଖଳା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। 2014 ମସିହାରୁ ଦେଶର ଆର୍ଥିକ ସ୍ୱାସ୍ଥ୍ୟ ଉତ୍ତମ ରହିଛି। ଚଳିତ ବର୍ଷର ବଜେଟ୍ରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଚଳିତ କେନ୍ଦ୍ର ବଜେଟ୍ ଦେଶର ସମାବେଶୀ ଅଭିବୃଦ୍ଧି ଏବଂ ଅର୍ଥନୈତିକ ତଥା ସାମାଜିକ ବିକାଶ ପାଇଁ ଉଦ୍ଦିଷ୍ଟ। ଅଗ୍ନିବୀର ଯୋଜନା ଉପରେ କଂଗ୍ରେସ ଉଠାଇଥିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ନଡ୍ଡା କହିଥିଲେ ଏହି ଯୋଜନା ଭାରତୀୟ ସଶସ୍ତ ବାହିନୀକୁ ମଜବୁତ କରିବା ପାଇଁ ଉଦ୍ଦିଷ୍ଟ। ମୁଖ୍ୟ ବିରୋଧୀ ଦଳ ଏହାକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯିବାର କୌଣସି ପ୍ରସ୍ତାବ ନାହିଁ। ସରକାରୀ କର୍ମଚାରୀଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥାର ସମୀକ୍ଷା ଲାଗି ଗଠିତ କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନାହିଁ। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ନୂତନ ପେନ୍ସନ୍ ଯୋଜନାକୁ ରଦ୍ଦ କରିବା ଏବଂ ପୁରୁଣା ପେନ୍ସନ୍ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ବିଭିନ୍ନ ମହଲରୁ ହୋଇଥିବା ଆବେଦନକୁ ଗ୍ରହଣ କରାଯାଇଛି। ଏଗୁଡ଼ିକୁ ପେନ୍ସନ୍ ବ୍ୟବସ୍ଥା ସମୀକ୍ଷା ପାଇଁ ଗଠିତ କମିଟି ସମ୍ମୁଖରେ ରଖାଯାଇଛି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସ୍ୱେରେଜ୍ ସଫେଇର ସମ୍ପୂର୍ଣ୍ଣ ଯାନ୍ତ୍ରିକୀକରଣ ଏବଂ ହସ୍ତଚାଳିତ ସଫେଇର ଉଚ୍ଛେଦ ପାଇଁ ବର୍ତ୍ତମାନ କୌଣସି ବିଲ୍ର ପ୍ରସ୍ତାବ ନଥିବା ସରକାର କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ହସ୍ତଚାଳିତ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ନିଷେଧ ଏବଂ ସେମାନଙ୍କୁ ପୁନର୍ବାସ ଆଇନ 2014ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ରହିଛି। ଏଥିରେ ସୁରକ୍ଷିତ ସଫେଇ କାର୍ଯ୍ୟ ପାଇଁ ସଂସ୍ଥାଗତ ବ୍ୟବସ୍ଥାକୁ ବିଧିବଦ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର କେରଳ ୱାୟାନାଡ଼ା ଜିଲ୍ଲା ଭୂସ୍କଳନ ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳେ ଏବେ ବି ବହୁ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। 128ରୁ ଅଧିକ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନାବାହିନୀକୁ ସାମିଲ କରାଯାଇଛି। ଭୂସ୍କଳନ ପ୍ରଭାବିତ ଅଞ୍ଚଳରୁ ପ୍ରାୟ 150 ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ କହିଛନ୍ତି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଦୁଇଦିନ ପାଇଁ ରାଜ୍ୟରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଚୁରାମଳାଠାରେ ନଦୀ ପୋଲ ଧୋଇଯାଇଥିବାରୁ ଜରୁରୀକାଳୀନ ଯାନବାହନଗୁଡ଼ିକ ଥମରାସେରି ରାସ୍ତା ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଗସ୍ତ ନ କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି କେରଳରେ ଆହୁରି ବର୍ଷା ହୋଇପାରେ। ଆଗାମୀ 24 ଘଣ୍ଟା ମଧ୍ୟରେ ବର୍ଷା ପରିମାଣକୁ ଦୃଷ୍ଟିରେ ରଖି 8ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଝାଡ଼ଖଣ୍ଡରେ ହାଓଡ଼ା ମୁମ୍ବାଇ ଟ୍ରେନ୍ ଦୁର୍ଘଟଣା ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆଜି ସକାଳେ ଚକ୍ରଧରପୁର ରେଳ ଡିଭିଜନ ଅନ୍ତର୍ଗତ ପୋଟବିଡ଼ା ଗ୍ରାମ ନିକଟରେ ବାରାବମ୍ବ ଏବଂ ଖରସାୱା ଷ୍ଟେସନ୍ ମଧ୍ୟରେ ହାଓଡ଼ା ମୁମ୍ବାଇ ମେଲ୍ର 18ଟି ବଗି ଲାଇନ୍ଚ୍ୟୁତ ହେବା ପରେ 2 ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ 24 ଜଣ ଆହତ ହୋଇଥିଲେ। ଟ୍ରେନ୍ର B4 କୋଚ୍ରୁ 2 ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଟ୍ରେନ୍ଟି ହାଓଡ଼ାରୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ରେଳବାଇ ପକ୍ଷରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏଥିସହିତ ଗୁରୁତର ଆହତ ଯାତ୍ରୀଙ୍କ ପାଇଁ 5 ଲକ୍ଷ ଟଙ୍କା ଏବଂ ଆହତ ଯାତ୍ରୀଙ୍କ ପାଇଁ 1 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଦୁର୍ଘଟଣା ପରେ 11ଟି ଦୂରଗାମୀ ଏବଂ 6ଟି ସ୍ୱଚ୍ଚଗାମୀ ଟ୍ରେନ୍ ବାତିଲ କରାଯାଇଥିବାବେଳେ 17ଟି ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମ ପ୍ରଧାନମନ୍ତ୍ରୀ ପାମ୍ ମିନ୍ ଚିନ୍ 3 ଦିନିଆ ଭାରତ ଗସ୍ତରେ ଆସି ଆଜି ରାତିରେ ନୂଆଦିଲ୍ଲୀରେ ପହଞ୍ଚବେ। ସେମାନଙ୍କ ମଧ୍ୟରେ ଭିଏତନାମ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବ୍ୟବସାୟୀ ଗୋଷ୍ଠୀ ସାମିଲ ଅଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ 2024 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ମିଳିଛି। 10 ମିଟର ବନ୍ଧୁକ ଚାଳନାରେ ଭାରତର ମନୁ ଭାକର ଓ ସରବଜିତ ସିଂ ଦକ୍ଷିଣ କୋରିଆର ଓ ୟେ ଜିନ୍ ଏବଂ ଲି ୱାନ୍ ହୋ ଯୋଡ଼ିଙ୍କୁ 16-10 ସେଟ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବିଜୟ ସହିତ ମନୁ ଭାକର ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ 2ଟି ପଦକ ଜିତିବାରେ ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ କ୍ରୀଡ଼ା ଇତିହାସରେ ନିଜର ନାମ ଲେଖାଇଛନ୍ତି। ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୁ ଭାକର ଏବଂ ସରବଜିତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଗୋଟିଏ ଅଲିମ୍ପିକ୍ସ ଖେଳରେ 2ଟି ପଦକ ଜିତି ମନୁ ଭାରତର ପ୍ରଥମ ମହିଳା ସୁଟର ଭାବେ ଦେଶକୁ ଗର୍ବିତ କରିଛନ୍ତି। ରାଷ୍ଟ୍ରପତି ଭବିଷ୍ୟତରେ ଏହି 2 ଖେଳାଳିଙ୍କଠାରୁ ଆହୁରି ଅନେକ ପୁରସ୍କାର କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଉଭୟ ଭାରତୀୟ ବନ୍ଧୁକ ଚାଳକଙ୍କ ଅଲିମ୍ପିକ୍ସ ଗେମ୍ରେ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି ଭାରତୀୟ ବନ୍ଧୁକ ଚାଳକମାନେ ଦେଶକୁ ଗର୍ବିତ କରିବା ଉଦ୍ୟମ ଜାରି ରଖିଛନ୍ତି। ଉଭୟ ଖେଳାଳି କୌଶଳ ଏବଂ ଦଳଗତ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛନ୍ତି, ଯାହା ତାଙ୍କର ନିରନ୍ତର ଉତ୍କର୍ଷ ଏବଂ ଉତ୍ସର୍ଗୀକୃତ ମନୋଭାବକୁ ଦର୍ଶାଉଛି। ଶ୍ରୀଲଙ୍କା ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ପାଲେକେଲ୍ ଷ୍ଟାଡିୟମ୍ଠାରେ ଖେଳାଯିବ। ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହେବାର ସମ୍ଭାବନା ରହିଛି। 2ଟି ମ୍ୟାଚ୍ ଜିତି ଭାରତ ଏହି ଶୃଙ୍ଖଳାକୁ ନିଜ ସପକ୍ଷରେ ଅକ୍ତିଆର କରିସାରିଛି। ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ୱଷ୍ଟ କଲେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। କେରଳ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି। 3 ଦିନିଆ ଭାରତ ଗସ୍ତରେ ଆଜି ନୂଆଦିଲ୍ଲୀଠାରେ ପହଞ୍ଚବେ ଭିଏତନାମ ପ୍ରଧାନମନ୍ତ୍ରୀ ଏବଂ ଚଳିତ ଶୃଙ୍ଖଳାର ତୃତୀୟ T20ରେ ଆଜି ସନ୍ଧ୍ୟାରେ ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା।